ଓମ୍ ଶାନ୍ତି। ଆଜି 22/5/2026 ବାପା ତାଙ୍କର ସାକାର ମଧୁର ମହାବାକ୍ୟ। ବାବା କହୁଛନ୍ତି, ମିଠେ ବଚେ, ଦାନ ଦେବା କାର୍ଯ୍ୟ ପ୍ରଥମେ ନିଜ ଘରୁ ଆରମ୍ଭ ହୁଏ। ଯେଉଁମାନେ ଦେବୀ ଦେବତା ଧର୍ମର ଅଟନ୍ତି, ଅର୍ଥାତ୍ ଶିବଙ୍କର ବା ଦେବୀ ଦେବତାମାନଙ୍କର ପୂଜାରୀ ଅଟନ୍ତି, ସେହିମାନଙ୍କୁ ହିଁ ପ୍ରଥମେ ପ୍ରଥମେ ଜ୍ଞାନ ଦିଅ। ପ୍ରଶ୍ନ, ବାବାଙ୍କର କେଉଁ କର୍ତ୍ତବ୍ୟ କେହି ବି ମନୁଷ୍ୟ କରିପାରିବେ ନାହିଁ ଏବଂ କାହିଁକି? ଉତ୍ତର, ସାରା ବିଶ୍ୱରେ ଶାନ୍ତି ସ୍ଥାପନ କରିବାର କର୍ତ୍ତବ୍ୟ ଏକମାତ୍ର ବାବାଙ୍କର ହିଁ ଅଟେ। କୌଣସି ମନୁଷ୍ୟ ବିଶ୍ୱରେ ଶାନ୍ତି ସ୍ଥାପନ କରିପାରିବ ନାହିଁ, କାରଣ ସମସ୍ତେ ବିକାରୀ ଅଟନ୍ତି। ଶାନ୍ତି ସ୍ଥାପନା ସେତେବେଳେ ହୋଇପାରିବ ଯେତେବେଳେ ସମସ୍ତେ ବାବାଙ୍କୁ ଜାଣିବେ ଏବଂ ପବିତ୍ର ହେବେ। ବାବାଙ୍କୁ ନ ଜାଣିବା କାରଣରୁ ସମସ୍ତେ ଅନାଥ ହୋଇଯାଇଛନ୍ତି। ଗୀତ, ମର୍ନା ତେରି ଗଲି ମେ, ଜିନା ତେରି ଗଲି ମେ, ଓମ୍ ଶାନ୍ତି। ଓମ୍ ଶାନ୍ତିର ଅର୍ଥ ମଧ୍ୟ ଘଡ଼ିକୁ ଘଡ଼ି ବତାଇବାକୁ ପଡ଼ିବ, କାରଣ ଓମ୍ ଶାନ୍ତିର ଅର୍ଥ କେହି ଜାଣିନାହାନ୍ତି। ଯେପରି ଘଡ଼ିକୁ ଘଡ଼ି କହିବାକୁ ପଡୁଛି, ମନ୍ମନା ଭବ ଅର୍ଥାତ୍ ବେହଦ୍ର ବାବାଙ୍କୁ ମନେ ପକାଅ। ଓମ୍ର ଅର୍ଥ ଭଗବାନ ବୋଲି କହିଦେଉଛନ୍ତି। ବାବା କହୁଛନ୍ତି, ଓମ୍ ଅର୍ଥାତ୍ ମୋ ଆତ୍ମା, ଏହା ମୋର ଶରୀର। ପରମପିତା ପରମାତ୍ମା ମଧ୍ୟ କହୁଛନ୍ତି ଓମ୍, ମୁଁ ମଧ୍ୟ ଆତ୍ମା ପରମଧାମରେ ରହୁଛି। ତୁମେ ଆତ୍ମାମାନେ ଜନ୍ମ ମୃତ୍ୟୁର ଚକ୍ରରେ ଆସୁଛ, ମୁଁ ଆସୁନାହିଁ। ମୁଁ ନିଶ୍ଚିତ ସାକାରରେ ଆସୁଛି ତୁମମାନଙ୍କୁ ସୃଷ୍ଟିର ଆଦି ମଧ୍ୟ ଅନ୍ତର ସାରାଂଶ ବୁଝାଇବା ପାଇଁ, ଅନ୍ୟ କେହି ଏହା ବୁଝାଇ ପାରିବେ ନାହିଁ। ଯଦି ନିଶ୍ଚୟ ହେଉନାହିଁ ତେବେ ସାରା ଦୁନିଆରେ ଖୋଜିବା ଦରକାର ଯେ ଅନ୍ୟ କେହି ଅଛନ୍ତି ଯିଏକି ନିଜର ଏବଂ ସୃଷ୍ଟିର ଆଦି ମଧ୍ୟ ଅନ୍ତର ଜ୍ଞାନ ଦେଉଛନ୍ତି। ପରମପିତା ପରମାତ୍ମାଙ୍କ ବ୍ୟତୀତ ଅନ୍ୟ କେହି ସୃଷ୍ଟିର ଆଦି ମଧ୍ୟ ଅନ୍ତର ରହସ୍ୟ ବତାଇ ପାରିବେ ନାହିଁ, କେହି ରାଜଯୋଗ ଶିଖାଇ ପାରିବେ ନାହିଁ, ପତିତମାନଙ୍କୁ ପାବନ କରିପାରିବେ ନାହିଁ। ଯେଉଁମାନେ ଦେବୀ ଦେବତାମାନଙ୍କ ପୂଜାରୀ ଅଟନ୍ତି, ପ୍ରଥମେ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କର। ଆଦି ସନାତନ ଦେବୀ ଦେବତା ଧର୍ମର ଆତ୍ମାମାନେ ହିଁ ପୁରା 84 ଜନ୍ମ ନେଇଛନ୍ତି, ସେମାନେ ଭଲ ଭାବରେ ବୁଝିପାରିବେ। ପରେ ଯେଉଁମାନେ ଆସୁଛନ୍ତି ସେମାନେ 84 ଜନ୍ମ ନେବେ ନାହିଁ, ଏହା ସେଇମାନେ ଶୁଣିବେ ଯିଏକି ଦେବତାମାନଙ୍କର ପୂଜାରୀ ହୋଇଥିବେ ଏବଂ ଗୀତା ପଢ଼ୁଥିବେ। ଗୀତାରେ କେବଳ ଏହି ଭୁଲ କରିଦେଇଛନ୍ତି ଯେ ଭଗବାନଙ୍କ ବଦଳରେ ଶ୍ରୀକୃଷ୍ଣଙ୍କର ନାମ ରଖିଦେଇଛନ୍ତି। ତେବେ ଗୀତାପାଠୀମାନଙ୍କୁ ବୁଝାଇବା ଦରକାର, ପଚାରିବା ଦରକାର, ପରମପିତା ପରମାତ୍ମା ଶିବଙ୍କ ସହ ଆପଣଙ୍କର ସମ୍ବନ୍ଧ କ'ଣ? ତାଙ୍କୁ ତ ଭଗବାନ କୁହାଯିବ, ଶ୍ରୀକୃଷ୍ଣ ତ ଦୈବୀ ଗୁଣଧାରୀ, ତାଙ୍କର ଦୈବୀ ରାଜଧାନୀ ଥିଲା, ସେଠାରେ ସମସ୍ତେ ଦୈବୀ ଗୁଣଯୁକ୍ତ ଦେବତା ଥିଲେ, ଏବେ ସେହିମାନେ ହିଁ ପୂଜ୍ୟରୁ ପୂଜାରୀ ହୋଇଯାଇଛନ୍ତି। ସେଥିପାଇଁ ଚେଷ୍ଟା କରି ପ୍ରଥମେ ଆଦି ସନାତନ ଦେବୀ ଦେବତା ଧର୍ମର ଆତ୍ମାମାନଙ୍କୁ ଉଠାଇବା ଦରକାର। ଦାନ ଦେବା କାର୍ଯ୍ୟ ପ୍ରଥମେ ନିଜ ଘରୁ ଆରମ୍ଭ ହୁଏ। ଯେଉଁମାନେ ଶିବଙ୍କ ପୂଜାରୀ ସେମାନଙ୍କୁ ମଧ୍ୟ ବୁଝାଇବା ଦରକାର, ଶିବ ନିଶ୍ଚିତ ଆସନ୍ତି, ସେଥିପାଇଁ ତ ତାଙ୍କର ଜୟନ୍ତୀ ପାଳନ କରୁଛନ୍ତି। ସିଏ ପରମପିତା ପରମାତ୍ମା ଅଟନ୍ତି, ନିଶ୍ଚିତ ଆସି ରାଜଯୋଗ ଶିଖାଉଥିବେ, ଅନ୍ୟ କୌଣସି ମନୁଷ୍ୟ ରାଜଯୋଗ ଶିଖାଇ ପାରିବେ ନାହିଁ। ଶ୍ରୀକୃଷ୍ଣଙ୍କୁ ବା ବ୍ରହ୍ମାଙ୍କୁ ଭଗବାନ କୁହାଯିବ ନାହିଁ, ସମସ୍ତଙ୍କର ସଦ୍ଗତିଦାତା ଏକମାତ୍ର ବାବା ହିଁ ଅଟନ୍ତି। ସେ ଜ୍ଞାନର ସାଗର ହେବା କାରଣରୁ ସମସ୍ତଙ୍କର ଶିକ୍ଷକ ମଧ୍ୟ ଅଟନ୍ତି। ସୃଷ୍ଟିର ଆଦି ମଧ୍ୟ ଅନ୍ତର ଇତିହାସ ଭୂଗୋଳ ଅନ୍ୟ କେହି ଜାଣିନାହାନ୍ତି। ବାବା କହୁଛନ୍ତି, ମୋତେ ଜ୍ଞାନର ସାଗର ଚୈତନ୍ୟ ବୀଜ ରୂପ ମଧ୍ୟ କୁହାଯାଏ। ଏହି ଯେଉଁ ଅଲଟା ବୃକ୍ଷ ରହିଛି ତାର ଆଦି ମଧ୍ୟ ଅନ୍ତର ଜ୍ଞାନ ସେହି ବୀଜ ଅର୍ଥାତ୍ ବାବାଙ୍କ ପାଖରେ ଅଛି। ସେଥିପାଇଁ ସେମାନେ ଜ୍ଞାନର ସାଗର ସର୍ବଶକ୍ତିର ଅଧିକାରୀ ବୋଲି କହିଥାନ୍ତି। କାହାର ଅଧିକାରୀ? ସବୁ ବେଦ ଶାସ୍ତ୍ର ଗ୍ରନ୍ଥ ଆଦି ସବୁକିଛି ଜାଣିଛନ୍ତି ଏବଂ ତୁମମାନଙ୍କୁ ବୁଝାଉଛନ୍ତି। ଦୁନିଆରେ ଶାସ୍ତ୍ରଜ୍ଞମାନେ କହୁଛନ୍ତି କଳ୍ପର ଆୟୁଷ ଲକ୍ଷ ଲକ୍ଷ ବର୍ଷ, କିନ୍ତୁ ତାହା ତ ହୋଇପାରିବ ନାହିଁ। ଏହା ଭିନ୍ନ ଭିନ୍ନ ଧର୍ମର ମନୁଷ୍ୟ ସୃଷ୍ଟି ରୂପୀ ବୃକ୍ଷ, ଏହାର ଆୟୁଷ ଭାଗବତରେ ଲମ୍ବା ଚଉଡ଼ା କରି ଲେଖିଦେଇଛନ୍ତି। ଭାଗବତ ତ କୌଣସି ଧର୍ମଶାସ୍ତ୍ର ନୁହେଁ, ଗୀତା ଧର୍ମଶାସ୍ତ୍ର ଅଟେ। ସେଥିରୁ ଦେବୀ ଦେବତା ଧର୍ମର ସ୍ଥାପନା ହେଲା। ବାକି ଭାଗବତ ମହାଭାରତ ଆଦିରୁ କୌଣସି ଧର୍ମ ସ୍ଥାପନ ହୋଇନାହିଁ। ସେଥିରେ ତ ଶ୍ରୀକୃଷ୍ଣଙ୍କର ଜୀବନ କାହାଣୀର ଇତିହାସ ଲେଖିଦେଇଛନ୍ତି। ବାବା ବୁଝାଉଛନ୍ତି, ପିଲାମାନେ ତୁମେ ଦେବୀ ଦେବତା ଧର୍ମର ଆତ୍ମାମାନଙ୍କୁ ବୁଝାଅ ଯେ ତୁମେମାନେ 84 ଜନ୍ମ ନେଇଛ। ସତ୍ୟଯୁଗରେ କେବଳ ଭାରତ ହିଁ ଥିଲା, ଅନ୍ୟ କୌଣସି ଧର୍ମ ନଥିଲା। ଭାରତ ହିଁ ସ୍ୱର୍ଗ ଥିଲା, ଭାରତ ହିଁ ସର୍ବୋଚ୍ଚ ବୋଲି ଗାୟନ ହେଉଛି, ଏବଂ ଏହା ପରମପିତା ପରମାତ୍ମା ଶିବଙ୍କର ଜନ୍ମସ୍ଥାନ ଅଟେ, ଯିଏକି ଆସି ପତିତମାନଙ୍କୁ ପାବନ କରୁଛନ୍ତି। ଶିବଙ୍କର ପୂଜା ମଧ୍ୟ ଏହିଠାରେ ହେଉଛି, ଏଠାରେ ଜୟନ୍ତୀ ମଧ୍ୟ ପାଳନ କରାଯାଉଛି। ନିଶ୍ଚିତ ସିଏ ପତିତ ଦୁନିଆକୁ ହିଁ ଆସିଥିବେ। ସମସ୍ତେ ଡାକୁଛନ୍ତି, ହେ ପତିତ ପାବନ ଆସ। ଭାରତ ପାବନ ଥିଲା, ପୁଣି 84 ଜନ୍ମର ଚକ୍ର ପୂର୍ଣ୍ଣ ହୋଇଛି। ଯେଉଁମାନେ ପାବନ ସ୍ୱର୍ଗବାସୀ ଥିଲେ, ଏବେ ସେହିମାନେ ନର୍କବାସୀ ପତିତ ହୋଇଯାଇଛନ୍ତି। ଶିବ ବାବା ପାବନ କରୁଛନ୍ତି, ରାବଣ ପତିତ କରିଦେଉଛି। ବର୍ତ୍ତମାନ ରାବଣ ରାଜ୍ୟ ଚାଲିଛି। ପ୍ରତ୍ୟେକ ନରନାରୀଙ୍କ ଭିତରେ ପାଞ୍ଚ ବିକାର ଭରି ହୋଇ ରହିଛି। ସତ୍ୟଯୁଗରେ କୌଣସି ବିକାର ନଥିଲା, ସମସ୍ତେ ନିର୍ବିକାରୀ ଥିଲେ, ଏବେ ପତିତ ହୋଇଯାଇଛନ୍ତି। ସେଥିପାଇଁ ତ ଡାକୁଛନ୍ତି, ବାବା ଆସ, ଆସି ଆମକୁ ପୁଣି ଥରେ ପାବନ କର। ସତ୍ୟଯୁଗରେ ଆମେ ହିଁ ପାବନ ଥିଲୁ, 21 ଜନ୍ମ ରାମ ରାଜ୍ୟରେ ଥିଲୁ, ଏବେ ରାବଣ ରାଜ୍ୟ ଚାଲିଛି, ସମସ୍ତେ ବିକାରୀ ହୋଇଯାଇଛନ୍ତି। ବାବା କହୁଛନ୍ତି, କାମ ବିକାର ମହାଶତ୍ରୁ ଅଟେ, ଏହା ତୁମକୁ ଆଦି ମଧ୍ୟ ଅନ୍ତ ଦୁଃଖ ଦେଉଛି। ଏବେ ଏହା ଉପରେ ବିଜୟ ପ୍ରାପ୍ତ କରି ପାବନ ହୁଅ। ତୁମେ ଜନ୍ମ ଜନ୍ମାନ୍ତର ପାପ କରିଆସିଛ, ବର୍ତ୍ତମାନ ସବୁଠାରୁ ଅଧିକ ତମ ପ୍ରଧାନ ହୋଇଯାଇଛ। ଦ୍ୱାପର ଯୁଗକୁ ହିଁ ଆତ୍ମାରେ ଖାଦ ମିଶି ମିଶି ଆସି ଦ୍ୱାପର ଯୁଗରୁ ହିଁ ଆତ୍ମାରେ ଖାଦ ମିଶି ମିଶି ଆସିଛି। ପ୍ରଥମେ ସୁବର୍ଣ୍ଣ ଯୁଗୀ ଥିଲ, ପୁଣି ରୌପ୍ୟ ଯୁଗୀ, ତାପରେ ତାମ୍ର, ଖାଦ ମିଶି ମିଶି ସିଢ଼ିରେ ତଳକୁ ଖସି ଖସି ଆସିଲ। ଏହା ଭାରତର ହିଁ କଥା। ସତ୍ୟଯୁଗରେ 84 ଜନ୍ମ, ତ୍ରେତା ଯୁଗରେ 12 ଜନ୍ମ, ତାପରେ ସେହି ଭାରତବାସୀ ଚନ୍ଦ୍ରବଂଶୀ, ବୈଶ୍ୟବଂଶୀ ଆଦି ଆଦି ହୁଅନ୍ତି। ଆତ୍ମା ଅପବିତ୍ର ହୋଇଯାଏ। ବାବା କହୁଛନ୍ତି, ମୁଁ ଆସି କଳ୍ପ କଳ୍ପ ଭାରତକୁ ସ୍ୱର୍ଗ କରୁଛି, ରାବଣ ପୁଣି ନର୍କ କରିଦେଉଛି। ଏହି ଡ୍ରାମା ପୂର୍ବ ନିର୍ମିତ ଅଟେ। ବାବା ବୁଝାଉଛନ୍ତି, ଜ୍ଞାନର ସାଗର ତ ଶିବ ବାବା ଅଟନ୍ତି ନା, ସର୍ବୋଚ୍ଚ ଶିବ ବାବା ହେଉଛନ୍ତି ସମସ୍ତଙ୍କର ପୂଜ୍ୟ। ପ୍ରଥମେ ପ୍ରଥମେ ତାଙ୍କର ହିଁ ପୂଜା ହୋଇଥାଏ। ସିଏ ହେଉଛନ୍ତି ବେହଦ୍ର ବାବା, ନିଶ୍ଚିତ ତାଙ୍କଠାରୁ ବେହଦ୍ର ସମ୍ପତ୍ତି ମିଳୁଛି। ଭାରତବାସୀ ଭୁଲିଯାଇଛନ୍ତି ଯେ ଭଗବାନ ଏକମାତ୍ର ନିରାକାରଙ୍କୁ ହିଁ କୁହାଯାଏ। ତାଙ୍କୁ ମନୁଷ୍ୟମାନେ ମନେ ପକାଉଛନ୍ତି, ଏପରି ନୁହେଁ ଯେ ସମସ୍ତେ ଭଗବାନ ହିଁ ଭଗବାନ ଅଟନ୍ତି। ଗୋଟିଏ ପଟେ ଭଗବାନଙ୍କୁ ମନେ ପକାଉଛନ୍ତି, ଅନ୍ୟପଟେ ତାଙ୍କର ଗ୍ଲାନି ମଧ୍ୟ କରୁଛନ୍ତି। ଗୋଟିଏ ପଟେ କହୁଛନ୍ତି ସର୍ବବ୍ୟାପୀ ଅଟନ୍ତି, ଅନ୍ୟପଟେ କହୁଛନ୍ତି ପତିତ ପାବନ ଆସ। ବାବା ଆସି ବ୍ରହ୍ମାଙ୍କ ଶରୀର ମାଧ୍ୟମରେ ବ୍ରହ୍ମା ମୁଖ ବଂଶାବଳୀ ବ୍ରାହ୍ମଣମାନଙ୍କୁ ବୁଝାଉଛନ୍ତି, ଏବେ ତୁମେ ବ୍ରାହ୍ମଣ, ଚୁଟି ଅର୍ଥାତ୍ ସର୍ବୋଚ୍ଚ ଅଟ। ବ୍ରାହ୍ମଣମାନଙ୍କ ଉପରେ ହେଲେ ଶିବ, ବିରାଟ ରୂପରେ ଦେବତା, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ଦେଖାଇଥାନ୍ତି। ବ୍ରାହ୍ମଣମାନଙ୍କର ନାମ ହିଁ ନାହିଁ, କାରଣ ଦେଖୁଛନ୍ତି ବ୍ରାହ୍ମଣମାନେ ତ ବିକାରୀ ହୋଇଯାଇଛନ୍ତି। ତେବେ ସେମାନଙ୍କୁ ଦେବତାମାନଙ୍କ ଠାରୁ ଉତ୍ତମ କିପରି କହିବା? ବାବା ବୁଝାଉଛନ୍ତି, ସେମାନେ ଗାୟନ କରୁଛନ୍ତି ବ୍ରାହ୍ମଣ ଦେବୀ ଦେବତାୟ ନମଃ। ସଠିକ୍ ଭାବରେ କେହି ଜାଣିନାହାନ୍ତି ଯେ ଏମାନଙ୍କର ରାଜ୍ୟ କେବେ ଥିଲା, ସ୍ୱର୍ଗ କେଉଁଠୁ ଆସିଲା। ଏବେ ତୁମେ ବୁଝୁଛ, ବାବା ଆସି ବ୍ରହ୍ମାଙ୍କ ଦ୍ୱାରା ସ୍ୱର୍ଗର ସ୍ଥାପନା କରାଉଛନ୍ତି, ଶଙ୍କରଙ୍କ ଦ୍ୱାରା ନର୍କର ବିନାଶ କରାଉଛନ୍ତି। ମହାଭାରତ ଯୁଦ୍ଧ ମଧ୍ୟ ଲାଗିଥିଲା ନା, ଯାହାଦ୍ୱାରା ସ୍ୱର୍ଗର ଗେଟ୍ ଖୋଲିଥିଲା। ଗାୟନ କରୁଛନ୍ତି କିନ୍ତୁ କିଛି ବି ବୁଝୁ ନାହାନ୍ତି। ଏ କଥା ମଧ୍ୟ ଦେଖାଉଛନ୍ତି ଯେ ଏହି ରୁଦ୍ର ଜ୍ଞାନ ଯଜ୍ଞରୁ ବିନାଶ ଜ୍ୱାଳା ପ୍ରଜ୍ୱଳିତ ହୋଇଥିଲା। ବାସ୍ତବରେ ଏବେ ସେହି କାର୍ଯ୍ୟ ଚାଲୁଛି, ହଜାର ବର୍ଷ ପୂର୍ବରୁ ମଧ୍ୟ ଲଢ଼େଇ ହୋଇଥିଲା, ତେବେ ଯାଇ ପତିତ ଦୁନିଆରେ ବିନାଶ ହୋଇଥିଲା। ବିନାଶ ଗୀତା ଜ୍ଞାନ ଶୁଣାଇବା ବେଳେ କହିଥାନ୍ତି, ସେନାବାହିନୀ ତିନୋଟି ଥିଲା, ୟୁରୋପବାସୀ ଯାଦବ ସେନା, ଯେଉଁମାନେ ବିଜ୍ଞାନ ଦ୍ୱାରା ମୂଷଳ ଅର୍ଥାତ୍ କ୍ଷେପଣାସ୍ତ୍ର ନିର୍ମାଣ କରିଛନ୍ତି। ଗୀତାକୁ ପୁରା 5000 ବର୍ଷ ହୋଇଗଲା, ବାବା ବୁଝାଉଛନ୍ତି ଏହି ତିନୋଟି ସେନା ଏବେ ମଧ୍ୟ ଅଛନ୍ତି। ଗାୟନ ଅଛି, ବିନାଶ କାଳରେ ବିପରୀତ ବୁଦ୍ଧି ଅର୍ଥାତ୍ ପରମ ପିତା ପରମାତ୍ମାଙ୍କ ଠାରୁ ବିପରୀତ ବୁଦ୍ଧି, ତାଙ୍କୁ କେହି ଜାଣି ହିଁ ନାହାନ୍ତି। ତୁମ ଛଡ଼ା ଅନ୍ୟ କାହାର ତାଙ୍କ ପ୍ରତି ପ୍ରୀତି ନାହିଁ, ସମସ୍ତଙ୍କର ବିନାଶ କାଳରେ ବିପରୀତ ବୁଦ୍ଧି ଅଟେ। ବାକି ତୁମେ ପାଣ୍ଡବମାନଙ୍କର ପ୍ରୀତିବୁଦ୍ଧି ଅଟେ। ତୁମେ ଶିବ ବାବାଙ୍କୁ ମନେ ପକାଉଛ, ଜାଣିଛ ଶିବ ବାବା ଆମକୁ 21 ଜନ୍ମର ସମ୍ପତ୍ତି ଦେବାକୁ ଆସିଛନ୍ତି। ତୁମର ପ୍ରୀତ ବୁଦ୍ଧି ଶିବ ବାବାଙ୍କ ସାଥିରେ ଅଛି, ବାକି ତ କେହି ବାବାଙ୍କୁ ଜାଣି ହିଁ ନାହାନ୍ତି। ତେବେ ତିନୋଟି ସେନା ହେଲେ ନା, ତୁମେ ହେଉଛ ପାଣ୍ଡବ ସେନା, ଏହା ତ ବିନାଶ କାଳ ହିଁ ଅଟେ। ତୁମେ ଜାଣିଛ ମୃତ୍ୟୁ ସମ୍ମୁଖରେ ଦଣ୍ଡାୟମାନ, ଶିବ ବାବା କହୁଛନ୍ତି ତୁମେ ପବିତ୍ର ହେଲେ ଯାଇ ନୂଆ ଦୁନିଆର ମାଲିକ ହେବ। ସତ୍ୟ ଯୁଗରେ ଏକମାତ୍ର ଦେବୀ ଦେବତା ଧର୍ମ ଥିଲା, ଅନ୍ୟ କୌଣସି ଧର୍ମ ନଥିଲା। ଏବେ ଅନ୍ୟ ସବୁ ଧର୍ମ ଅଛି, ବାକି ଆଦି ସନାତନ ଦେବୀ ଦେବତା ଧର୍ମ ନାହିଁ। ନିଜକୁ କେହି ଦେବୀ ଦେବତା ବୋଲି ଭାବୁନାହାନ୍ତି, କହୁଛନ୍ତି ଆମେ ତ ପତିତ, ଦେବତାମାନଙ୍କ ଆଗରେ ମହିମା କରୁଛନ୍ତି। ତୁମେ ସର୍ବଗୁଣ ସମ୍ପନ୍ନ, ଶୁହଳ କଳା ସମ୍ପୂର୍ଣ୍ଣ ଅଟ, ନିଜକୁ କହୁଛନ୍ତି ମୁଁ ବିକାରୀ, ମୁଁ ନିର୍ଗୁଣ, ମୋଠାରେ କିଛି ଗୁଣ ନାହିଁ, ବାବାଙ୍କୁ ମନେ ପକାଉଛନ୍ତି। ତୁମକୁ ମଧ୍ୟ ଏକମାତ୍ର ବାବାଙ୍କୁ ମନେ ପକାଇବାର ଅଛି, ବାବାଙ୍କ ସ୍ମୃତି ବିନା ପାବନ ହୋଇପାରିବ ନାହିଁ, କି ଉଚ୍ଚ ପଦ ମଧ୍ୟ ପାଇପାରିବ ନାହିଁ। ଅପବିତ୍ର ଦୁନିଆର ଯେତେବେଳେ ବିନାଶ ହେବ, ତେବେ ଯାଇ ଦୁନିଆରେ ଶାନ୍ତି ହେବ। ମନୁଷ୍ୟ ଚେଷ୍ଟା କରୁଛନ୍ତି ଭାରତରେ ଏବଂ ସାରା ଦୁନିଆରେ ଶାନ୍ତି ହେଉ, କିନ୍ତୁ ତାହା ତ ଏକମାତ୍ର ବାବାଙ୍କର କର୍ତ୍ତବ୍ୟ। ମନୁଷ୍ୟମାନେ ତ ବିକାରୀ ଅଟନ୍ତି, ସେମାନେ ବିଶ୍ୱରେ ଶାନ୍ତି କିପରି ସ୍ଥାପନ କରିପାରିବେ? ଘରେ ଘରେ ତ ଝଗଡ଼ା ଚାଲିଛି, ବାବାଙ୍କୁ ତ ଜାଣିବା କାରଣରୁ ବିଲକୁଲ ବାବାଙ୍କୁ ନ ଜାଣିବା କାରଣରୁ ବିଲକୁଲ ଅନାଥ ହୋଇଯାଇଛନ୍ତି। ସତ୍ୟଯୁଗରେ ସମ୍ପୂର୍ଣ୍ଣ ପବିତ୍ରତା, ସୁଖ, ଶାନ୍ତି ଥିଲା, ଏବେ ପୁଣି ବାବା ସେହି ପବିତ୍ରତା, ସୁଖ, ଶାନ୍ତି ସ୍ଥାପନ କରୁଛନ୍ତି, ଯାହାକି ଅନ୍ୟ କେହି କରିପାରୁନାହାନ୍ତି। ଭାରତବାସୀ ଏବେ ନର୍କବାସୀ ଅଟନ୍ତି, ଯେତେବେଳେ ସ୍ୱର୍ଗରେ ଥିଲେ ସ୍ୱର୍ଗରେ ହିଁ ପୁନର୍ଜନ୍ମ ନେଉଥିଲେ, ଏବେ ପତିତ ଅଟନ୍ତି, ତେଣୁ ପତିତ ପାବନ ବାବାଙ୍କୁ ମନେ ପକାଉଛନ୍ତି। ଏବଂ ପିଲାମାନେ ଜାଣିଛନ୍ତି ପାରଲୌକିକ ପିତାଙ୍କ ସ୍ମୃତି ଦ୍ୱାରା ହିଁ ବିକର୍ମ ବିନାଶ ହେବ। ଲୌକିକ ପିତାଙ୍କ ଠାରୁ ହଦ୍ର ସମ୍ପତ୍ତି ମିଳିଥାଏ, ପାରଲୌକିକ ବେହଦ୍ର ବାବାଙ୍କ ଠାରୁ ତୁମେ ବେହଦ୍ର ସମ୍ପତ୍ତି ନେଉଛ। ଏସବୁ ହେଲା ବୁଝିବାର କଥା, ଏହା କୌଣସି ସତ୍ସଙ୍ଗ ନୁହେଁ, ତାହା ଭକ୍ତି ମାର୍ଗ, ଏହା ଜ୍ଞାନ ମାର୍ଗ। ତୁମକୁ ଖୁସି ଲାଗୁଛି ଯେ ବାବା ଆମକୁ ସ୍ୱର୍ଗବାସୀ କରୁଛନ୍ତି, ଯେଉଁମାନେ କଳ୍ପ ପୂର୍ବରୁ ସ୍ୱର୍ଗବାସୀ ହୋଇଥିଲେ ସେମାନେ ଏବେ ହେବେ ବ୍ରାହ୍ମଣ ନ ହୋଇ କେବେ ଦେବତା ହୋଇପାରିବେ ନାହିଁ। ଏସବୁ ବୁଝିବାର କଥା। ଏବେ ତ ଭାରତରେ କୌଣସି କଳା ହିଁ ନାହିଁ, ଏ କଥା କାହାକୁ ବି ଜଣାପଡ଼ୁନାହିଁ। ସମସ୍ତେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଛନ୍ତି। ତୁମକୁ ବାବା ଏବେ ସଜାଗ କରିଛନ୍ତି। ତୁମେ ଏଠାକୁ ସ୍ୱର୍ଗବାସୀ ହେବା ପାଇଁ ଆସିଛ। ବାବାଙ୍କ ବ୍ୟତୀତ ଅନ୍ୟ କେହି ତୁମକୁ ସ୍ୱର୍ଗବାସୀ କରିପାରିବେ ନାହିଁ। ସତ୍ୟଯୁଗକୁ ସ୍ୱର୍ଗ କୁହାଯାଏ, କଳିଯୁଗକୁ ନର୍କ କୁହାଯାଏ। ଯେପରି ରାଜା ରାଣୀ ସେହିପରି ପ୍ରଜା ହୋଇଥାନ୍ତି। ଏବେ ତ ସମସ୍ତେ ବିକାରରୁ ଜନ୍ମ ନେଉଛନ୍ତି। ଦେବତାମାନେ କେବେ ହେଲେ ବିକାରରୁ ପୁନର୍ଜନ୍ମ ନିଅନ୍ତି ନାହିଁ। ପିଲାମାନେ ବର୍ତ୍ତମାନ ବାବାଙ୍କ ସହିତ ପବିତ୍ର ହୋଇ ରହିବାର ପ୍ରତିଜ୍ଞା କରୁଛନ୍ତି, କିନ୍ତୁ ଚାଲୁ ଚାଲୁ ହାରିଯାଉଛନ୍ତି। ତେଣୁ କରିଥିବା ରୋଜଗାର ସବୁ ସମାପ୍ତ ହୋଇଯାଉଛି। ବହୁତ ଜୋରରେ ଆଘାତ ମଧ୍ୟ ଲାଗିଥାଏ। ଆଶ୍ଚର୍ଯ୍ୟ ଭାବରେ ଶୁଣନ୍ତି, ଅନ୍ୟକୁ କୁହନ୍ତି, କିନ୍ତୁ ତାପରେ ନିଜେ ହାତ ଛାଡ଼ି ଚାଲିଯାଆନ୍ତି। ଯଦିଓ ସାକ୍ଷାତକାର କରନ୍ତି, କିନ୍ତୁ ସାକ୍ଷାତକାରରେ ମାୟା ବହୁତ ପ୍ରବେଶ କରିଥାଏ। ଯେପରି ରେଡିଓରେ କୌଣସି କଥା କାହାକୁ ଶୁଣାଇ ନ ଦେବା ପାଇଁ ମଝିରେ ଗଡ଼ବଡ଼ କରିଦେଇଥାନ୍ତି, ଏଠାରେ ମଧ୍ୟ ସେହିପରି ହୋଇଥାଏ। ଯୋଗରେ ମାୟା ବିଘ୍ନ ପକାଇଥାଏ। ସାରା ପରିଶ୍ରମ ଯୋଗ କରିବାରେ ହିଁ ହୋଇଥାଏ। ଭାରତର ପ୍ରାଚୀନ ଯୋଗର ଗାୟନ ରହିଛି, ଆଚ୍ଛା ମିଠା ମିଠା ଶିକିଲା ଧେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଆମ ସମସ୍ତ ଆତ୍ମିକ ସନ୍ତାନ ମାନଙ୍କର ଆତ୍ମିକ ପିତାଙ୍କୁ ସୁପ୍ରଭାତ, ନମସ୍ତେ 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 ବାପା, ଶୁକ୍ରିୟା ଶୁକ୍ରିୟା। ଧାରଣା ପାଇଁ ମୁଖ୍ୟ ସାରାଂଶ। ଧାରଣା ନମ୍ବର ଏକ, ଏକମାତ୍ର ବାବାଙ୍କ ସହିତ ଆନ୍ତରିକ ସ୍ନେହ ରଖି ସଚ୍ଚା ସଚ୍ଚା ପାଣ୍ଡବ ହେବାର ଅଛି, ମୃତ୍ୟୁ ସମ୍ମୁଖରେ ଉପସ୍ଥିତ। ସେଥିପାଇଁ ଏବେ ପବିତ୍ର ହୋଇ ପବିତ୍ର ଦୁନିଆର ମାଲିକ ହେବାର ଅଛି। ଧାରଣା ନମ୍ବର ଦୁଇ, କାମ ମହାଶତ୍ରୁ ଅଟେ, ଯିଏକି ଆଦି ମଧ୍ୟ ଅନ୍ତ ଦୁଃଖ ଦେଇଥାଏ। ତା ଉପରେ ବିଜୟ ପ୍ରାପ୍ତ କରି ପବିତ୍ର ହେବାକୁ ପଡ଼ିବ। ଯୋଗ ବଳ ଦ୍ୱାରା ବିକାରର ଖାଦକୁ ବାହାର କରି ଆତ୍ମାକୁ ସୁବର୍ଣ୍ଣଯୁଗୀ କରିବାକୁ ହେବ। ବରଦାନ, ମରିଯିବା ଜନ୍ମର ସ୍ମୃତି ଦ୍ୱାରା କର୍ମବନ୍ଧନକୁ କର୍ମ ସମ୍ବନ୍ଧରେ ପରିବର୍ତ୍ତନ କରୁଥିବା ପରୋପକାରୀ ଭବ। ଲୌକିକ କର୍ମ ବନ୍ଧନରେ ସମ୍ବନ୍ଧ ଏବେ ମରିଯିବା ଜନ୍ମ କାରଣରୁ ଶ୍ରୀମତ ଆଧାରରେ ସେବାର ସମ୍ବନ୍ଧର ଆଧାର ହୋଇଯାଇଛି। ଏବେ ଆଉ କର୍ମବନ୍ଧନ ନୁହେଁ, ସେବାର ସମ୍ବନ୍ଧ ପାଲଟି ଯାଇଛି। ତେବେ ସେବାର ସମ୍ବନ୍ଧ ଭିତରେ ଯଦି ଭିନ୍ନ ଭିନ୍ନ ସଂସ୍କାରରେ ଆତ୍ମାମାନଙ୍କର ଜ୍ଞାନକୁ ଧାରଣ କରି ଚାଲିବ, ତେବେ ବନ୍ଧନ ଦ୍ୱାରା ବ୍ୟତିବ୍ୟସ୍ତ ହେବ ନାହିଁ। କିନ୍ତୁ ଅତିଶୟ ପାପାତ୍ମା ଅପକାରୀ ଆତ୍ମାମାନଙ୍କ ପ୍ରତି ଘୃଣା ପରିବର୍ତ୍ତେ ଦୟାଶୀଳ ହୋଇ କଲ୍ୟାଣର ଭାବନା ରଖି ସେବାର ସମ୍ବନ୍ଧ ମନେ କରି ଯଦି ସେବା କରିବ, ତେବେ ନାମୀ ଗ୍ରାମୀ ବିଶ୍ୱ କଲ୍ୟାଣକାରୀ ବା ପରୋପକାରୀ ରୂପରେ ତୁମର ଗାୟନ ହେବ। ସ୍ଲୋଗାନ, ସମୟ ବା ପରିସ୍ଥିତି ଅନୁସାରେ ଯଦି ବୈରାଗ୍ୟ ଆସୁଛି, ତେବେ ଏହା ମଧ୍ୟ ଅଳ୍ପ କାଳର ବୈରାଗ୍ୟ ଅଟେ। ତେଣୁ ସଦା କାଳର ବୈରାଗ୍ୟ ହୁଅ। ଅବ୍ୟକ୍ତ ଇସାରା, ସର୍ବଦା ଅଚଳ, ସର୍ବଦା ଅଚଳ, ଅଟଳ ଏବଂ ଏକରସ ସ୍ଥିତିର ଅନୁଭବ କର। ଯେକୌଣସି ପ୍ରକାରର ବିଘ୍ନ বা সমস্যা অথবা মায়ার আক্রমণ আক্রমণ নুহে, বরং খেল ভি অনুভব হেউ। কারণ খেল মনে করিবা দ্বারা তাকে খুশি খুশি অতিক্রম করে পারিব এবং অবস্থা মধ্যে একরস রহিব। কিন্তু এহাকু যদি মায়ার আক্রমণ মনে করিব তেবে বিচলিত মধ্যে হেব এবং হলচল মধ্যে আসিব। তেণু মায়ার কাম হেলা আসিবা এবং তোমার কাম হেলা তা উপরে বিজয়ী হেবা। ওম শান্তি।